ଗଣନା ପୁସ୍ତକ 22 ପର୍ବ ଅନନ୍ତର ଇସ୍ରାଏଲ ସନ୍ତାନଗଣ ଯାତ୍ରା କରି ଜିରିହୋ ନିକଟସ୍ଥ ଜର୍ଦ୍ଦନ ଆଗରେ ମୋୟାବ ପଦାରେ ଛାଉଣି ସ୍ଥାପନ କଲେ। ପୁଣି ଇସ୍ରାଏଲ ଇମୋରିୟମାନଙ୍କ ପ୍ରତି ଯାହା ଯାହା କରିଥିଲେ ତାହା ସିପୋପ୍ର ପୁତ୍ର ବାଲାକ ଦେଖିଲେ। ଏଣୁ ମୋୟାବ ଲୋକମାନଙ୍କ ସକାଶୁ ଅତିଶୟ ଭୀତ ହେଲେ, କାରଣ ସେମାନେ ବହୁତ ଥିଲେ, ଆଉ ମୋୟାବ ଇସ୍ରାଏଲ ସନ୍ତାନଗଣ ସକାଶୁ ଉଦ୍ବିଗ୍ନ ହେଲେ। ଏଥିରେ ମୋୟାବ ମିଦିନୀୟ ପ୍ରାଚୀନମାନଙ୍କୁ କହିଲେ, ଗୋରୁ ଯେପରି ପଦାରୁ ଘାସ ଚାଟି ଖାଏ, ସେହିପରି ଏହି ଜନତା ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ତ ସବୁ ଚାଟି ପକାଇବେ। ଏହି ସମୟରେ ସିପୋପ୍ର ପୁତ୍ର ବାଲାକ ମୋୟାବର ରାଜା ଥିଲେ। ଏଥିନିମନ୍ତେ ବିଓର ପୁତ୍ର ବିଲିୟମ୍ଙ୍କୁ ଡାକିବା ପାଇଁ ଆପଣା ଲୋକମାନଙ୍କ ସନ୍ତାନଗଡ଼ର ଦେଶ ନିକଟସ୍ଥ ନଦୀର ନିକଟବର୍ତ୍ତୀ ପଥର ନଗରକୁ ଦୂତ ପଠାଇ ଏହା କହିଲେ, ଦେଖ ମିଶରରୁ ବାହାର ହୋଇ ଏକ ଜନତା ଆସିଅଛନ୍ତି। ଦେଖ ସେମାନେ ପୃଥିବୀର ମୁଖ ଆଚ୍ଛନ୍ନ କରନ୍ତି, ପୁଣି ଆମ୍ଭ ସମ୍ମୁଖରେ ବାସ କରନ୍ତି। ଯେହେତୁ ଆମ୍ଭେ ନିବେଦନ କରୁଅଛୁ, ତୁମ୍ଭେ ଆସି ଆମ୍ଭ ନିମନ୍ତେ ଏହି ଲୋକମାନଙ୍କୁ ଶାପ ଦିଅ, କାରଣ ସେମାନେ ଆମ୍ଭ ପ୍ରତି ଅତି ବଳବାନ ହୋଇପାରେ। ଆମ୍ଭେ ସେମାନଙ୍କୁ ପରାଜୟ କରି ଦେଶରୁ ଦୂର କରିପାରିବା, ଯେହେତୁ ଆମ୍ଭେ ଜାଣୁ ତୁମ୍ଭେ ଯାହାକୁ ଆଶୀର୍ବାଦ କର ସେ ଆଶୀର୍ବାଦ ପାଏ, ପୁଣି ତୁମେ ଯାହାକୁ ଶାପ ଦିଅ ସେ ଶାପଗ୍ରସ୍ତ ହୁଏ। ତହିଁରେ ମୋୟାବର ପ୍ରାଚୀନ ବର୍ଗ, ମିଦିୟନର ପ୍ରାଚୀନ ବର୍ଗ ମନ୍ତ୍ରର ପୁରସ୍କାର ହସ୍ତରେ ଘେନି ପ୍ରସ୍ଥାନ କଲେ। ପୁଣି ସେମାନେ ବିଲିୟମ୍ ନିକଟରେ ଉପସ୍ଥିତ ହୋଇ ବାଲାକଙ୍କ କଥା ତାହାକୁ କହିଲେ। ତହୁଁ ସେମାନଙ୍କୁ କହିଲା, ତୁମେମାନେ ଆଜି ରାତ୍ରି ଏଠାରେ ରୁହ, ଆଉ ସଦାପ୍ରଭୁ ମୋତେ ଯାହା କହିବେ ତାହା ମୁଁ ପୁନର୍ବାର ତୁମମାନଙ୍କୁ ଜଣାଇବି। ତହିଁରେ ମୋୟାବର ଅଧିପତିମାନେ ବିଲିୟମ୍ ସଙ୍ଗରେ ରହିଲେ। ଏଉତାରେ ପରମେଶ୍ୱର ବିଲିୟମ୍ ନିକଟକୁ ଆସି କହିଲେ, ତୁମ୍ଭ ସଙ୍ଗରେ ଏହି ଲୋକମାନେ କିଏ? ତ ବିଲିୟମ୍ ପରମେଶ୍ୱରଙ୍କୁ କହିଲା, ମୋୟାବର ରାଜା ସିପୋପ୍ର ପୁତ୍ର ବାଲାକ ମୋ ନିକଟକୁ ଏହା କହି ପଠାଇଅଛନ୍ତି, ଦେଖ ଏହି ଯେଉଁ ଲୋକମାନେ ମିଶରରୁ ବାହାରି ଆସିଅଛନ୍ତି, ସେମାନେ ପୃଥିବୀର ମୁଖ ଆଚ୍ଛନ୍ନ କରୁଛନ୍ତି। ଏବେ ତୁମେ ଆସି ଆମ୍ଭ ନିମନ୍ତେ ସେମାନଙ୍କୁ ଶାପ ଦିଅ, ହୋଇପାରେ ଆମ୍ଭେ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରି ସେମାନଙ୍କୁ ତଡ଼ି ଦେଇପାରିବା। ତହିଁରେ ପରମେଶ୍ୱର ବିଲିୟମ୍ଙ୍କୁ କହିଲେ, ତୁମ୍ଭେ ସେମାନଙ୍କ ସଙ୍ଗେ ଯିବ ନାହିଁ, ତୁମେ ସେହି ଲୋକମାନଙ୍କୁ ଶାପ ଦେବ ନାହିଁ, କାରଣ ସେମାନେ ଆଶୀର୍ବାଦ ପ୍ରାପ୍ତ ଅଟନ୍ତି। ଏଥିରେ ବିଲିୟମ୍ ପ୍ରାତଃକାଳରେ ଉଠି ବାଲାକଙ୍କ ଅଧିପତିମାନଙ୍କୁ କହିଲା, ତୁମ୍ଭେମାନେ ଆପଣା ଦେଶକୁ ଯାଅ, କାରଣ ସଦାପ୍ରଭୁ ମୋତେ ତୁମ୍ଭମାନଙ୍କ ସହିତ ଯିବା ପାଇଁ ଅନୁମତି ଦେବାକୁ ନାସ୍ତି କରୁଅଛନ୍ତି। ଏଣୁ ମୋୟାବର ଅଧିପତିମାନେ ଉଠି ବାଲାକଙ୍କ ନିକଟକୁ ଯାଇ କହିଲେ, ବିଲିୟମ୍ ଆମ୍ଭମାନଙ୍କ ସଙ୍ଗେ ଆସିବାକୁ ନାସ୍ତି କରୁଅଛି। ଏଉତାରେ ବାଲାକ ସେମାନଙ୍କଠାରୁ ଅଧିକ ସଂଖ୍ୟକ ଅଧିକ ସମ୍ଭ୍ରାତ ଅଧିପତିମାନଙ୍କୁ ପୁନର୍ବାର ପଠାଇଲେ। ତୌ ସେମାନେ ବିଲିୟମ୍ ନିକଟକୁ ଆସି ତାହାକୁ କହିଲେ, ସିପପ୍ର ପୁତ୍ର ବାଲାକ ଏହି କଥା କହନ୍ତି, ଆମ୍ଭେ ବିନୟ କରୁଅଛୁ, ଆମ୍ଭ କତିକି ଆସିବାକୁ ତୁମ୍ଭେ ନିର୍ବାରିତ ହୁଅ ନାହିଁ, କାରଣ ଆମ୍ଭେ ତୁମକୁ ସମ୍ଭ୍ରମ ଦେଇ ମହାସମ୍ଭ୍ରମ କରିବା, ପୁଣି ଯାହା ତୁମ୍ଭେ ଆମ୍ଭକୁ କହିବ ଆମ୍ଭେ ତାହା କରିବା। ଏଣୁ ବିନୟ କରୁଅଛୁ, ଆସ ଆମ୍ଭ ନିମନ୍ତେ ଏହି ଲୋକମାନଙ୍କୁ ଶାପ ଦିଅ। ଏଥିରେ ବିଲିୟମ୍ ଉତ୍ତର ଦେଇ ବାଲାକଙ୍କ ଦାସମାନଙ୍କୁ କହିଲା, ଯଦ୍ୟପି ବାଲାକ ରୂପା ଓ ସୁନାରେ ପରିପୂର୍ଣ୍ଣ ଆପଣା ଗୃହ ମୋତେ ଦିଅନ୍ତି, ତଥାପି ଉଣାକି ଅଧିକ କରିବାକୁ ମୁଁ ଆପଣା ପରମେଶ୍ୱର ସଦାପ୍ରଭୁଙ୍କ ବାକ୍ୟର ବାହାରେ ଯାଇପାରେ ନାହିଁ। ଏନିମତେ ବିନୟ କରୁଅଛି, ତୁମେମାନେ ହିଁ ଆଜି ରାତ୍ରି ଏଠାରେ ରୁହ, ସଦାପ୍ରଭୁ ମୋତେ ଆଉ ଯାହା କହିବେ ତାହା ମୁଁ ଜାଣିବି। ଏଥିରେ ପରମେଶ୍ୱର ରାତ୍ରିରେ ବିଲିୟମ୍ ନିକଟକୁ ଆସି କହିଲେ, ଯେବେ ଏହି ଲୋକମାନେ ତୁମକୁ ଡାକିବାକୁ ଆସନ୍ତି, ତେବେ ଉଠ ସେମାନଙ୍କ ସଙ୍ଗେ ଯାଅ, ମାତ୍ର ଆମ୍ଭେ ତୁମକୁ ଯେଉଁ କଥା କହିବା କେବଳ ତାହା ହିଁ ତୁମ୍ଭେ କହିବ। ତହିଁରେ ବିଲିୟମ୍ ପ୍ରାତଃକାଳରେ ଉଠି ଆପଣା ଗର୍ଦ୍ଧବି ସଜାଇ ମୋୟାବର ଅଧିପତିମାନଙ୍କ ସହିତ ଗମନ କଲା। ଏଥିରେ ସେ ଯିବା ସକାଶୁ ପରମେଶ୍ୱରଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା, ପୁଣି ସଦାପ୍ରଭୁଙ୍କ ଦୂତ ତାହାର ଶତ୍ରୁ ରୂପେ ପଥ ମଧ୍ୟରେ ଠିଆ ହୋଇ ରହିଲେ। ସେତେବେଳେ ସେ ଆପଣା ଗର୍ଦ୍ଧବି ଉପରେ ଚଢ଼ିଯାଉଥିଲା ଓ ତାହାର ଦୁଇ ଦାସ ତା ସଙ୍ଗରେ ଥିଲେ। ଏଥିରେ ସେହି ଗର୍ଦ୍ଧବି ସଦାପ୍ରଭୁଙ୍କର ଦୂତକୁ ପଥ ମଧ୍ୟରେ ନିଷ୍କୋଷ ଖଡ଼ଗ ହସ୍ତରେ ଧରି ଠିଆ ହୋଇଥିବାର ଦେଖିଲା। ତେଣୁ ଗର୍ଦ୍ଧବି ବାଟ ଛାଡ଼ି ବିଲ ଆଡ଼କୁ ଗଲା। ତହିଁରେ ବିଲିୟମ୍ ଗର୍ଦ୍ଧବିକୁ ବାଟ ଫେରାଇ ଆଣିବା ପାଇଁ ପ୍ରହାର କଲା। ତେବେ ସଦାପ୍ରଭୁଙ୍କ ଦୂତ ଦୁଇ ଦାକ୍ଷାକ୍ଷେତ୍ରରେ ଏପାଖେ ପ୍ରାଚୀର ଓ ସେପାଖେ ପ୍ରାଚୀର ଥିବା ଗଳିପଥରେ ଠିଆ ହେଲେ। ସେତେବେଳେ ଗର୍ଦ୍ଧବି ସଦାପ୍ରଭୁଙ୍କ ଦୂତକୁ ଦେଖି କାନ୍ଥ ଆଡ଼କୁ ଠେଲି ହୋଇଯିବାରୁ ବିଲିୟମ୍ର ଗୋଡ଼ କାନ୍ଥରେ ଘସି ହେଲା। ତେଣୁ ସେ ପୁନର୍ବାର ତାହାକୁ ପ୍ରହାର କଲା। ଏଉତାରେ ସଦାପ୍ରଭୁଙ୍କ ଦୂତ ଆହୁରି ଆଗକୁ ଯାଇ ଏକ ସଂକୀର୍ଣ୍ଣ ସ୍ଥାନରେ ଠିଆ ହେଲେ। ସେଠାରେ ଡାହାଣରେ କି ବାମରେ ଫେରିବାର ସ୍ଥାନ ନଥିଲା। ସେତେବେଳେ ଗର୍ଦ୍ଧବୀ ସଦାପ୍ରଭୁଙ୍କ ଦୂତକୁ ଦେଖି ବିଲିୟମ୍ର ତଳେ ଶୋଇପଡ଼ିଲା। ତହିଁରେ ବିଲିୟମ୍ର କ୍ରୋଧ ପ୍ରଜ୍ୱଳିତ ହୁଅନ୍ତେ ସେ ଗର୍ଦ୍ଧବୀ କି ଆପଣା ଯଷ୍ଟିରେ ପ୍ରହାର କଲା। ତେଣୁ ସଦାପ୍ରଭୁ ଗର୍ଦ୍ଧବୀର ମୁଖ ଫିଟାଇଲେ। ତେଣୁ ସେ ବିଲିୟମ୍ଙ୍କୁ କହିଲା, ମୁଁ ତୁମ୍ଭର କ'ଣ କଲି ଯେ ତୁମେ ମୋତେ ଏହି ତିନିଥର ପ୍ରହାର କଲ? ତେବେ ବିଲିୟମ୍ ଗର୍ଦ୍ଧବୀ କି କହିଲା, କାରଣ ତୁ ମୋତେ ପରିହାସ କରୁଅଛୁ, ମୋ ହାତରେ ଖଣ୍ଡା ଥିଲେ ମୁଁ ଏବେ ତୋତେ ବଧ କରନ୍ତି। ପୁଣି ଗର୍ଦ୍ଧବୀ ବିଲିୟମ୍ଙ୍କୁ କହିଲା, ତୁମ୍ଭେ ଜନ୍ମାବଧି ଆଜି ପର୍ଯ୍ୟନ୍ତ ଯାହା ଉପରେ ଚଢ଼ି ଆସିଅଛ, ମୁଁ କି ତୁମର ସେହି ଗର୍ଦ୍ଧବୀ ନୁହେଁ? ମୁଁ କି ପୂର୍ବେ କେବେ ତୁମ ପ୍ରତି ଏପରି କରିଥିଲି? ତେଣୁ ସେ କହିଲା, ନା। ଏଥିରେ ସଦାପ୍ରଭୁ ବିଲିୟମ୍ର ଚକ୍ଷୁ ପ୍ରସନ୍ନ କରନ୍ତେ ସେ ସଦାପ୍ରଭୁଙ୍କ ଦୂତକୁ ପଥ ମଧ୍ୟରେ ନିଷ୍ପୋଷ ଖଡ଼ଗ ମଧ୍ୟରେ ହସ୍ତରେ ଧରି ଠିଆ ହୋଇଥିବାର ଦେଖିଲା। ତହିଁରେ ସେ ମସ୍ତକ ନୁଆଁ ମୁହଁ ମାଡ଼ି ପଡ଼ିଲା। ସେତେବେଳେ ସଦାପ୍ରଭୁଙ୍କ ଦୂତ ତାହାକୁ କହିଲେ, ତୁମ୍ଭେ ଏହି ତିନିଥର ଆପଣା ଗର୍ଦ୍ଧବୀ କି କିହେତୁ ପ୍ରହାର କଲ? ଦେଖ, ଆମ୍ଭେ ତୁମର ଶତ୍ରୁ ରୂପେ ବାହାର ହୋଇଅଛୁ, ଯେହେତୁ ଆମ୍ଭ ସାକ୍ଷାତରେ ତୁମର ଗତି ଦୁଃସାହସମୟ ହୋଇଅଛି। ପୁଣି ଗର୍ଦ୍ଧବୀ ଆମ୍ଭକୁ ଦେଖି ଏହି ତିନିଥର ଆମ୍ଭ ସମ୍ମୁଖରୁ ଫେରିଲା। ସେ ଯେବେ ଆମ୍ଭ ସମ୍ମୁଖରୁ ଫେରି ନଥାନ୍ତା, ତେବେ ନିଶ୍ଚୟ ଆମ୍ଭେ ତୁମକୁ ବଧ କରିଥାନ୍ତୁ ଆଉ ତାହାକୁ ଜୀଅନ୍ତା ରଖିଥାନ୍ତୁ। ତହିଁରେ ବିଲିୟମ୍ ସଦାପ୍ରଭୁଙ୍କ ଦୂତକୁ କହିଲା, ମୁଁ ପାପ କରିଅଛି, କାରଣ ତୁମ୍ଭେ ଯେ ମୋ ବିପକ୍ଷରେ ପଥରେ ଠିଆ ହୋଇଅଛ ତାହା ମୁଁ ଜାଣିଲି ନାହିଁ। ଏଣୁ ଏବେ ଯେବେ ତାହା ତୁମ୍ଭ ଦୃଷ୍ଟିରେ ମନ୍ଦ ହୁଏ, ତେବେ ମୁଁ ଫେରିଯିବି। ତହିଁରେ ସଦାପ୍ରଭୁଙ୍କ ଦୂତ ବିଲିୟମ୍ଙ୍କୁ କହିଲେ, ସେହି ଲୋକମାନଙ୍କ ସଙ୍ଗେ ଯାଅ, ମାତ୍ର ଆମ୍ଭେ ତୁମକୁ ଯେଉଁ କଥା କହିବା କେବଳ ତାହା ତୁମ୍ଭେ କହିବ। ତହିଁରେ ବିଲିୟମ୍ ବାଲାକ୍ଙ୍କ ଅଧିପତିମାନଙ୍କ ସହିତ ଗମନ କଲା। ଅନନ୍ତର ବିଲିୟମ୍ର ଆଗମନ ସମ୍ବାଦ ଶୁଣି ବାଲାକ୍ ତା ସଙ୍ଗେ ଭେଟିବା ପାଇଁ ଦେଶର ପ୍ରାନ୍ତସ୍ଥିତ ଅନ୍ୟ ସୀମାବର୍ତ୍ତୀ ମୋୟାବ ନଗରକୁ ଗମନ କଲେ। ପୁଣି ବାଲାକ୍ ବିଲିୟମ୍ଙ୍କୁ କହିଲେ, ଆମ୍ଭେ କି ତୁମ୍ଭକୁ ଡାକିବା ପାଇଁ ଅତି ଯତ୍ନରେ ଲୋକ ପଠାଇଲୁ ନାହିଁ? ତୁମ୍ଭେ କାହିଁକି ଆମ୍ଭ ନିକଟକୁ ଆସିଲ ନାହିଁ? ଆମ୍ଭେ କି ତୁମର ସମ୍ଭ୍ରମ ଦେଇ ସମ୍ଭ୍ରାନ୍ତ କରିବାକୁ ନିତ୍ୟାନ୍ତ ଅସମର୍ଥ? ତୁମ ବିଲିୟମ୍ ବାଲାକ୍କୁ କହିଲା, ଏଇ ଦେଖ, ମୁଁ ତୁମ୍ଭ ନିକଟକୁ ଆସିଲି, ମାତ୍ର ଏବେ କୌଣସି କଥା କହିବାକୁ କି ମୋହର ସାମର୍ଥ୍ୟ ଅଛି? ପରମେଶ୍ୱର ମୋ ମୁଖରେ ଯେଉଁ ବାକ୍ୟ ଦେବେ ତାହା ହିଁ ମୁଁ କହିବି। ଏଉତରେ ବିଲିୟମ୍ ବାଲାକ୍ ସହିତ ଗମନ କରି କିରିୟତ୍ ହୁସୟତ୍ରେ ଉପସ୍ଥିତ ହେଲା। ତୁମ ବାଲାକ୍ ଗୋରୁ ଓ ମେଷ ବଳିଦାନ କରି ବିଲିୟମ୍ ଓ ତାହାର ସଙ୍ଗୀ ଅଧିପତିମାନଙ୍କ ନିକଟକୁ ପଠାଇଲେ। ପୁଣି ପ୍ରଭାତରେ ବାଲାକ୍ ବିଲିୟମ୍ଙ୍କୁ ସଙ୍ଗେ ନେଇ ବାଲାର ଉଚ୍ଚସ୍ଥଳୀରେ ଆରୋହଣ କରାନ୍ତେ ଆଉ ସେହିଠାରୁ ସେ ଲୋକମାନଙ୍କର ଶେଷ ସୀମା ପର୍ଯ୍ୟନ୍ତ ଦେଖିଲେ।